ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ। କୋଏମ୍ବାଟୁରଠାରେ ପିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରିବେ କିସ୍ତି ଅର୍ଥ। ବିହାର ବିଧାନସଭା ନବନିର୍ବାଚିତ ବିଧାୟକ ଦଳ ବୈଠକ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ଉପପର୍ଯ୍ୟବେକ୍ଷକ ନିଯୁକ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେଲା ବନ୍ୟପ୍ରାଣୀ ଓ ଜଳପ୍ରବାହ ଜନିତ ଫସଲ କ୍ଷତି। ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଶୀର୍ଷ କମାଣ୍ଡରଙ୍କ ସହ 6 ଜଣ ମାଓବାଦୀଙ୍କର ମୃତ୍ୟୁ ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ କଲେ ଜାତିସଂଘ ମହାସଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର ଏକବିଂଶ କିସ୍ତି ପ୍ରଦାନ କରିବେ। ଏଥିରେ 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,000 କୋଟିରୁ ଅଧିକ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯିବ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ ଅବସରରେ ଶ୍ରୀ ମୋଦି ପୁଟପର୍ତ୍ତିସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ସ୍କାରକୀ ଡାକ ଟିକଟ ଏବଂ ମୁଦ୍ରା ଉନ୍କୋଚନ କରିବାର କାର୍ଯ୍ୟସୂଚୀ ରହିଛି। ବିହାର ବିଧାନସଭା ନବନିର୍ବାଚିତ ଏନ୍ଡିଏ ବିଧାୟକ ଦଳ ବୈଠକ ପାଇଁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ କେନ୍ଦ୍ରୀୟ ଉପପର୍ଯ୍ୟବେକ୍ଷକ ଭାବେ ଦଳ ପକ୍ଷରୁ ଦାୟିତ୍ୱ ଅର୍ପଣ କରାଯାଇଛି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ପର୍ଯ୍ୟବେକ୍ଷକଙ୍କର ଚୟନକୁ ଅନୁମୋଦନ କରାଯାଇଛି। ପାଟନାଠାରେ ଆସନ୍ତାକାଲି ନବନିର୍ବାଚିତ ଏନ୍ଡିଏ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତାକାଲି ପାଟନାଠାରେ ଅନୁଷ୍ଠିତ ହେବ। ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ ପରେ ଏନ୍ଡିଏ ନବନିର୍ବାଚିତ ବିଧାୟକଙ୍କର ବୈଠକ ଅନୁଷ୍ଠିତ ହେବା ସହ ବିଧାୟକ ଦଳ ନେତା ଚୟନ କରାଯିବ। ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଆସନ୍ତା ଗୁରୁବାର ପାଟନାର ଗାନ୍ଧି ମଇଦାନଠାରେ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ବିଶ୍ୱ ସମୁଦାୟକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆହ୍ୱାନ ଦେଇଛନ୍ତି। ରୁଷର ମସ୍କୋଠାରେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ସରକାରୀ ମୁଖ୍ୟ ପରିଷଦ ବୈଠକକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆତଙ୍କବାଦ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ସଂଘର୍ଷଜନିତ ପରିସ୍ଥିତି ପରିପ୍ରେକ୍ଷୀରେ ମାନବିକ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଦକ୍ଷିଣ ପୂର୍ବ ଏସିଆରେ ଐତିହ୍ୟ ସଂରକ୍ଷଣର ବ୍ୟାପକ ଅଭିଜ୍ଞତାକୁ ଭାରତ ମଧ୍ୟ ଏସିଆକୁ ବିସ୍ତାର କରିବାକୁ ଇଚ୍ଛୁକ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପରିବର୍ତ୍ତିତ ବିଶ୍ୱ ଦୃଶ୍ୟପଟ ସହ ଖାପ ଖୁଆଇ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଏକ ବିକଶିତ ଢାଞ୍ଚା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟପଦ୍ଧତିରେ ସଂସ୍କାର ଆଣିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ଜଳପ୍ରବାହ ଜନିତ ଫସଲ କ୍ଷତିକୁ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବନ୍ୟପ୍ରାଣୀ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପଦ ବର୍ଗରେ 5ମ ଅତିରିକ୍ତ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଜଳବନ୍ଦୀ ଏବଂ ଜଳପ୍ରବାହ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରେ ସାମିଲ କରାଯାଇଛି। ତେବେ ରାଜ୍ୟଗୁଡ଼ିକ ଏଭଳି ଫସଲ କ୍ଷତି ପାଇଁ ତାଲିକା ପ୍ରସ୍ତୁତ ସହ ସମ୍ଭାବ୍ୟ ଅଞ୍ଚଳକୁ ଚିହ୍ନଟ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଓ ଟ୍ୟାଗ୍ ଫଟୋଗ୍ରାଫ ଅପ୍ଲୋଡ୍ କରି ଫସଲ ବୀମା ଆପ୍ ମାଧ୍ୟମରେ 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା 2026 ଖରିଫ ଋତୁରୁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ବନ୍ୟପ୍ରାଣୀଙ୍କ ଆକ୍ରମଣ ଯୋଗୁଁ ଫସଲ କ୍ଷତି ଏବଂ ବନ୍ୟାପ୍ରବଣ ତଥା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଧାନ ଚାଷୀଙ୍କ କ୍ଷତିକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ନିଷ୍ପତ୍ତି ଓଡ଼ିଶା ସମେତ 16 ରାଜ୍ୟର ଚାଷୀଙ୍କୁ ସୁଫଳ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଆନ୍ଧ୍ରପ୍ରଦେଶର ଆଲୁରି ସୀତା ରାମାରାଜୁ ଜିଲ୍ଲା ଅନ୍ତର୍ଗତ ମାରଡୁମିଲି ଜଙ୍ଗଲାଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ 6 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ର, ଛତିଶଗଡ଼ ଏବଂ ଓଡ଼ିଶା ତ୍ରିକୋଣ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଓ ବିରୋଧୀ ଅଭିଯାନ ବେଳେ ଏହି ଗୁଳିଗୋଳା ବିନିମୟ ହୋଇଥିଲା। ମୃତକଙ୍କ ମଧ୍ୟରେ ମାଓ ସଂଗଠନର ଜଣେ ପ୍ରମୁଖ କମାଣ୍ଡର ମାଧବୀ ହେଡ୍ମା ରହିଛି। ଆନ୍ଧ୍ରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ହରିଶ କୁମାର ଗୁପ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିବା ପରେ ସେହି ଅଞ୍ଚଳରେ ମାଓ ବିରୋଧୀ ଅଭିଯାନକୁ ତୀବ୍ର କରାଯାଇଥିଲା। ତେବେ ଗୁଳି ବିନିମୟରେ କୌଣସି ସୁରକ୍ଷାକର୍ମୀ ଆହତ ହୋଇନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ବସ୍ତର ରେଞ୍ଜର ଆଇଜି ସୁନ୍ଦର ରାଜ ପି କହିଛନ୍ତି, ଗୁଳି ବିନିମୟରେ ମାଓ ଶୀର୍ଷ କମାଣ୍ଡର ହେଡ୍ମାଙ୍କ ମୃତ୍ୟୁ ଏକ ବଡ଼ ସଫଳତା। ସେହି ଅଞ୍ଚଳରୁ AK-47 ରାଇଫଲ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ତଲାସୀ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ଅନ୍ୟପକ୍ଷରେ ବିଜୟୱାଡ଼ାରୁ ପୁଲିସ୍ ପକ୍ଷରୁ କିଛି ମହିଳାଙ୍କୁ ମିଶାଇ 27 ଜଣଙ୍କୁ ସନ୍ଦିଗ୍ଧ ମାଓ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି, ଆସନ୍ତା 2026 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଅଭିଯାନ ଅଧୀନରେ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୁଦ୍ଧରେ ସେହି ଦେଶର ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବିରୋଧ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରିବା ଅବସରରେ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ଶେଖ୍ ହସିନାଙ୍କ ଅନୁପସ୍ଥିତିରେ ଏଭଳି ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ଯେକୌଣସି ପରିସ୍ଥିତିରେ ମୃତ୍ୟୁଦଣ୍ଡାଦେଶକୁ ଜାତିସଂଘ ବିରୋଧ କରେ ବୋଲି ସେ କହିଛନ୍ତି। ବାଂଲାଦେଶରେ ଗତବର୍ଷ ସଂଘଟିତ ଛାତ୍ର ନେତୃତ୍ୱାଧୀନ ପ୍ରତିବାଦ ସମୟରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଢାକାସ୍ଥିତ ଦେଶର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ଶେଖ୍ ହସିନାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତାଙ୍କ ସହିତ ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ୍ କମଲଙ୍କୁ ମଧ୍ୟ ଏହି ମାମଲାରେ ଟ୍ରିବ୍ୟୁନାଲ୍ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର ତୁର୍କଙ୍କ ବିବୃତ୍ତିକୁ ଉଦ୍ଧାର କରି ମୁଖପାତ୍ର ଡୁଜାରିକା କହିଛନ୍ତି, ବାଂଲାଦେଶର ବିଚାରପତିଙ୍କୁ ନେଇ ଗଠିତ ଏହି ସ୍ଥାନୀୟ କୋର୍ଟକୁ ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ବୋଲି ନାମିତ କରାଯାଇଛି। ଶ୍ରୀ ତୁର୍କଙ୍କ ମୁଖପାତ୍ର ରବିନା ସାମସାଦାନୀ କହିଛନ୍ତି, ଉପଯୁକ୍ତ ପ୍ରକ୍ରିୟା ଏବଂ ନିରପେକ୍ଷ ତଥା ଆନ୍ତର୍ଜାତିକ ମାନଦଣ୍ଡ ଏହି ମାମଲାର ବିଚାର ପ୍ରକ୍ରିୟାରେ ଗ୍ରହଣ କରାଯାଇ ନାହିଁ। ନୂଆଦିଲ୍ଲୀରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଗାମୀ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ସଂକ୍ରାନ୍ତ ପଞ୍ଚମ ପ୍ରାକ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଏବଂ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପ୍ରମୁଖ ଯୋଗ ଦେଇଥିଲେ। ଏହା ପୂର୍ବରୁ ଚତୁର୍ଥ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଅର୍ଥମନ୍ତ୍ରୀ ପୁଞ୍ଜିବଜାର ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥନୀତିଜ୍ଞ, ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ ରାଜ୍ୟ ଅଧିକାରୀଙ୍କୁ ନେଇ ବିଭିନ୍ନ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଆୟୋଜନ କରାଯାଇଥାଏ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଭାରତ ଆମେରିକା ଦ୍ୱିପାକ୍ଷିକ ସହଭାଗିତା ସ୍ଥିର ତଥା ରଣନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦୃଢ଼ ରହିଛି। ନୂଆଦିଲ୍ଲୀରେ ଇଣ୍ଡୋ ଆମେରିକୀୟ ଚାମ୍ବର ଅଫ୍ କମର୍ସକୁ ଆଜି ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତା ବିକାଶମୂଳକ ଦୃଷ୍ଟିକୋଣ ଉପରେ ପର୍ଯ୍ୟବେସିତ। ଚାଷୀ, ମତ୍ସ୍ୟଜୀବୀ, କ୍ଷୁଦ୍ରଶିଳ୍ପ ଏବଂ ବ୍ୟବସାୟର ସମ୍ବେଦନଶୀଳତାର ସନ୍ତୁଳନ ରକ୍ଷା କରି ଭାରତ ଦ୍ୱିପାକ୍ଷିକ ଆଲୋଚନାରେ ନିଜ ପକ୍ଷ ଉପସ୍ଥାପନ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। 2027 ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 50,97,00,000 ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା ମୋଟ 51 କୋଟି ଭୋଟରଙ୍କ ମଧ୍ୟରୁ ଗଣନା ଫର୍ମ 98.54%କୁ ବଣ୍ଟାଯାଇସାରିଛି। ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ 9ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଛି। ଉତ୍ତରପ୍ରଦେଶରେ 15 କୋଟିରୁ ଅଧିକ ଏବଂ ପଶ୍ଚିମବଙ୍ଗରେ 7 କୋଟିରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ଦିଆଯାଇ ସାରିଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଫେବୃୟାରୀ 7 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ। କୋଏମ୍ବାଟୁର୍ଠାରେ ପିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କୁ ପ୍ରଦାନ କରିବେ କିସ୍ତି ଅର୍ଥ। ବିହାର ବିଧାନସଭା ନବନିର୍ବାଚିତ ବିଧାୟକ ଦଳ ବୈଠକ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ଉପପର୍ଯ୍ୟବେକ୍ଷକ ନିଯୁକ୍ତ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେଲା ବନ୍ୟପ୍ରାଣୀ ଓ ଜଳପ୍ରବାହ ଜନିତ ଫସଲ କ୍ଷତି। ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଶୀର୍ଷ କମାଣ୍ଡରଙ୍କ ସହ 6 ଜଣ ମାଓବାଦୀଙ୍କର ମୃତ୍ୟୁ ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ କଲେ ଜାତିସଂଘ ମହାସଚିବ। ସମ୍ବାଦ ଶେଷ ହେଲା।